Sobani. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହେରା। ଦୁଇଦିନିଆ ସରକାରୀ ଗସ୍ତରେ ଫିଜିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟସଭାର ଶୂନ୍ୟକାଳରେ ଆଜି ଜନକଲ୍ୟାଣ ସମ୍ପର୍କିତ ବିଭିନ୍ନ ସମସ୍ୟା ବିଷୟରେ ହେଲା ଆଲୋଚନା। ବାଂଲାଦେଶରେ ସଂରକ୍ଷଣ ବିରତି ହିଂସାତ୍ମକ ସଂଘର୍ଷରେ 13 ପୁଲିସ କର୍ମୀଙ୍କ ସମେତ 9 ଜଣ ମୃତ। ସୁରକ୍ଷା କାରଣରୁ ଅମରନାଥ ଯାତ୍ରା ଆଜି ପାଇଁ ସ୍ଥଗିତ। ଏବଂ ମହାରାଷ୍ଟ୍ରର ପୁଣେରେ ଜିକା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବାସ୍ତବିକ ବୃଦ୍ଧି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ସରକାରୀ ଗସ୍ତରେ ଫିଜିର ନାଡ଼ିରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ସେଠାକାର ଉପପ୍ରଧାନମନ୍ତ୍ରୀ ୱିଲିୟମ୍ ଗାବୋକା ଏବଂ ଭାରତର ଉଚ୍ଚାୟୁକ୍ତ ପିଏସ୍ କାର୍ତ୍ତିକେୟନ୍ ସ୍ୱାଗତ କରିଛନ୍ତି। ଭାରତର କୌଣସି ରାଷ୍ଟ୍ରପତିଙ୍କ ଏହା ହେଉଛି ପ୍ରଥମ ଫିଜି ଗସ୍ତ। ରାଜ୍ୟସଭାରେ ଆଜି ଶୂନ୍ୟକାଳରେ ଅନେକ ସାଂସଦ ଜନକଲ୍ୟାଣ ସମ୍ପର୍କିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ବିଜେପିର ସୌମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ବାଂଲାଦେଶରୁ ପଶ୍ଚିମବଙ୍ଗ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟାକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ବିଚାର କରିବା ଆବଶ୍ୟକ। ସେ କହିଛନ୍ତି, ପଶ୍ଚିମବଙ୍ଗରେ ପ୍ରବାସୀ ଶ୍ରମିକମାନେ ଆକ୍ରମଣର ଶିକାର ହେଉଛନ୍ତି। ସେଠାକାର ସୀମାବର୍ତ୍ତୀ ଜନସଂଖ୍ୟା ବହୁଳ ଅଞ୍ଚଳଗୁଡ଼ିକରେ ଆକ୍ରମଣ ବୃଦ୍ଧି ପାଇଛି। ରାଜ୍ୟର ଗଣତାନ୍ତ୍ରିକ ସଂରଚନା ଏବଂ ସୁରକ୍ଷା ବ୍ୟବସ୍ଥା ବିପଦ ହୋଇଥିବା ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ବିଜେପି ସାଂସଦ ଦଶନା ସିଂ ଖୋଲା ବୋରୱେଲ୍ରେ ଶିଶୁମାନେ ପଡ଼ି ମୃତ୍ୟୁବରଣ କରୁଥିବା ବିଷୟ ଉତ୍ଥାପନ କରିଥିଲେ। ସେ କହିଥିଲେ, ଏଭଳି ଘଟଣାର ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କେରଳର କଂଗ୍ରେସ ସାଂସଦ ଜେବି ମାଥର ହିସାମ କହିଛନ୍ତି, ବିଦେଶ ଯାତ୍ରା ନିମନ୍ତେ ବିମାନ ଭଡ଼ା ଅହେତୁକ ବୃଦ୍ଧି ପାଇଛି, ଯାହାଫଳରେ ଗରିବ ଏବଂ ମଧ୍ୟବିତ୍ତ ଲୋକମାନଙ୍କ ପାଇଁ ବିଦେଶ ଯାତ୍ରା ଜଟିଳ ହୋଇପଡ଼ିଛି। ସରକାର ଏ ସମ୍ପର୍କରେ ଉଚିତ ପଦକ୍ଷେପ ନେବା ପାଇଁ ସେ ଅନୁରୋଧ କରିଥିଲେ। ଆଲୋଚନା ସମୟରେ ଦେଶରେ କର୍କଟ ରୋଗ ବୃଦ୍ଧି ପାଉଥିବା ବିଷୟ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ କହିଥିଲେ। ବିଜୁ ଜନତା ଦଳ ସାଂସଦ ମୁଜିବୁଲ୍ଲା ଖାଁ କହିଥିଲେ, ଓଡ଼ିଶାରେ ଅନେକଗୁଡ଼ିଏ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ରାଜ୍ୟସଭା ଅଧ୍ୟକ୍ଷ ଏନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ। ସାହାରା ଇଣ୍ଡିଆ ରିଏଲ୍ ଇଷ୍ଟେଟ୍ କମ୍ପାନୀ ଏବଂ ସାହାରା ହାଉସିଂ ଇନ୍ଭେଷ୍ଟମେଣ୍ଟ କର୍ପୋରେସନ 70,250 ଜଣଙ୍କୁ ଏପର୍ଯ୍ୟନ୍ତ 138 କୋଟି ଟଙ୍କା ଫେରସ୍ତ କରିଥିବା ଜଣାପଡ଼ିଛି। ଆଜି ଲୋକସଭାରେ ପ୍ରଶ୍ନକାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାହାରା ଇଣ୍ଡିଆ ଫାଇନାନ୍ସ କମ୍ପାନୀ 3,07,00,000 ଜମାକର୍ତ୍ତାଙ୍କ ପାଖାପାଖି 26,000 କୋଟି ଟଙ୍କା ସଂଗ୍ରହ କରିଛି। ସେ କହିଛନ୍ତି, ସୁପ୍ରିମକୋର୍ଟ ଏବଂ ସେବି ଦ୍ୱାରା ଗଠିତ କମିଟି ଦ୍ୱାରା ଜମାକର୍ତ୍ତାମାନଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଜାରି ରହିଛି। ପ୍ରତିରକ୍ଷା ମୁଖ୍ୟ ଅଧ୍ୟକ୍ଷ ଜେନେରାଲ ଅନିଲ ଚୌହାନ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ତ୍ରିସେବା ଆର୍ଥିକ ସମ୍ମିଳନୀର ଅଧ୍ୟକ୍ଷତା କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସୁରକ୍ଷାବଳଗୁଡ଼ିକ ମଧ୍ୟରେ ଆର୍ଥିକ ସମସ୍ୟା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା। ସମ୍ମିଳନୀରେ ପ୍ରତିରକ୍ଷା କ୍ଷେତ୍ରର ଆର୍ଥିକ ଦିଗ ସହିତ ସମ୍ପର୍କିତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବା ଏବଂ ଏ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସମାଧାନ କରିବା ଏହାର ଉଦ୍ଦେଶ୍ୟ। ବୈଠକରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଆର୍ଥିକ ଅଧିକାରୀ, ପରାମର୍ଶଦାତା ଏବଂ ଅନ୍ୟ ଅଧିକାରୀମାନେ ଭାଗ ନେଇଛନ୍ତି। ଗ୍ରାମୀଣ ଅଞ୍ଚଳ ପାଇଁ 2014ରେ ତୃଣମୂଳ ସ୍ତରରେ ଋଣ ଉପଲବ୍ଧତା 30,000 କୋଟି ଟଙ୍କା ଥିବାବେଳେ 2024ରେ ଏହାକୁ 25,46,000 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଲୋକସଭାରେ ଆଜି ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, କୃଷକମାନଙ୍କ କଲ୍ୟାଣ ଏବଂ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ଋଣ ପରିମାଣ ବୃଦ୍ଧି କରାଯାଇଛି। ସେ କହିଛନ୍ତି, ଜନଧନ ଯୋଜନା ଅଧୀନରେ 52 କୋଟିରୁ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଛି। ଶ୍ରୀ ଚୌଧୁରୀ କହିଛନ୍ତି, ଯୁବଗୋଷ୍ଠୀ ଲାଗି ମୁଦ୍ରା ଯୋଜନା ଏବଂ ଷ୍ଟାର୍ଟଅପ୍ ଯୋଜନା ସମେତ ଅନ୍ୟ କେତେକ ଯୋଜନା ଲାଗୁ କରାଯାଇଛି। ଏହାଛଡ଼ା କେନ୍ଦ୍ର ସରକାର ଯୁବଗୋଷ୍ଠୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଯୋଜନା ଇଣ୍ଟର୍ଣ୍ଣସିପ୍ ଆରମ୍ଭ କରିଛନ୍ତି। ଇତିମଧ୍ୟରେ ମୁଦ୍ରା ଯୋଜନା ଅନ୍ତର୍ଗତ ଋଣ ପରିମାଣ 10,00,000 ବୃଦ୍ଧି କରାଯାଇ 20,00,000 କରାଯାଇଛି। କେନ୍ଦ୍ର ସରକାର ପ୍ୟାରିସ୍ ଅଲିମ୍ପିକ୍ସ ଉପରେ ଏକ ସ୍ମାରକୀ ଡାକଟିକଟ ଜାରି କରିବେ। ସାମାଜିକ ଗଣମାଧ୍ୟମରେ ଭାରତୀୟ ଡାକ ବିଭାଗ ଏହି ଘୋଷଣା କରିଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏଥିଲାଗି ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କ୍ରୀଡ଼ା ଏବଂ କ୍ରୀଡ଼ାବିତ୍ଙ୍କ ପ୍ରତି ଭାରତର ଉତ୍ସାହ ଏବଂ ସମର୍ଥନ ପ୍ରତୀକ ସ୍ୱରୂପ ଏହି ଅଲିମ୍ପିକ୍ ଡାକ ଟିକଟ ପ୍ରଚଳନ ହେବ। ବାଂଲାଦେଶରେ ଚାଲିଥିବା ହିଂସାତ୍ମକ ସଂଘର୍ଷରେ 13 ଜଣ ପୁଲିସ୍ କର୍ମଚାରୀଙ୍କ ସମେତ 90 ଜଣଙ୍କ ମୃତ୍ୟୁ ଘଟିଛି। ସେଠାରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ତୀବ୍ର ହୋଇଛି। ଗତକାଲିଠାରୁ ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ଆୟୋଜକ ଛାତ୍ରଙ୍କ ହତ୍ୟା ନେଇ ଦେଶବ୍ୟାପୀ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଛି। ବିକ୍ଷୋଭକାରୀମାନେ ସରକାରଙ୍କ ଇସ୍ତଫା ଦାବି କରିଛନ୍ତି। ଗତକାଲି ଢାକା ଏବଂ ଅନ୍ୟ କେତେକ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ଯାଏ କର୍ଫ୍ୟୁ ଜାରି କରାଯାଇଛି। ଆଜି ବିକ୍ଷୋଭକାରୀ ଛାତ୍ରଛାତ୍ରୀମାନେ ଢାକା ପର୍ଯ୍ୟନ୍ତ ର୍ୟାଲି କରିବା ନେଇ ଘୋଷଣା କରିଛନ୍ତି ଏବଂ ସମାଜର ସବୁ ଶ୍ରେଣୀର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନେତୃତ୍ୱାଧୀନ ସରକାରର ଇସ୍ତଫା ଦାବି କରିବା ଲାଗି ଆହ୍ୱାନ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ହିଂସା ପ୍ରଦର୍ଶନ କରୁଥିବା ଲୋକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଆଜିଠାରୁ ବୁଧବାର ଯାଏ ଦେଶବ୍ୟାପୀ ଛୁଟି ଘୋଷଣା କରାଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ନିବାସରେ ରାଷ୍ଟ୍ରୀୟ ସୁରକ୍ଷା ସମିତି ବୈଠକ କରିଥିଲେ। ଏଥିରେ ଅନେକ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା, ସଚିବ, ସେନା, ନୌସେନା, ବାୟୁସେନା, ବାଂଲାଦେଶ ସୀମା ସୁରକ୍ଷା ବଳ ଏବଂ ପୁଲିସ୍ ବଳ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ବାଂଲାଦେଶରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ସେଠାକାର ଦୂରସଞ୍ଚାର ନିୟାମକ ଆୟୋଗ କହିଛନ୍ତି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦେଶରେ 4G ନେଟ୍ୱାର୍କ ବନ୍ଦ ରହିବ। ସୁରକ୍ଷା କାରଣରୁ ଅମରନାଥ ଯାତ୍ରାକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି। ଆମ ଆକାଶବାଣୀ ଜମ୍ମୁର ସମ୍ଭାଦଦାତା ସୂଚନା ଦେଇଛନ୍ତି, ଗୁଇନ୍ଦା ସଂସ୍ଥାର ସୂଚନା ଅନୁଯାୟୀ ଭଗବତୀ ନଗର ମୂଳ କ୍ୟାମ୍ପରୁ ଆଜି ଆରମ୍ଭ ହେବାକୁ ଥିବା ଯାତ୍ରା ସ୍ଥଗିତ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଅଖନୂର ଏବଂ ଜମ୍ମୁର ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇତିମଧ୍ୟରେ ଅନୁଚ୍ଛେଦ 370 ହଟିବାକୁ ଆଜି 5 ବର୍ଷ ପୂରିଥିବା ବେଳେ ବିଜେପି ପକ୍ଷରୁ ଆର୍ଏସ୍ପୁରାରେ ଏକ ବିଶାଳ ର୍ୟାଲି ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଦଳୀୟ ନେତା ଏବଂ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ପ୍ରମୁଖ ଯୋଗଦେବେ। ମହାରାଷ୍ଟ୍ରର ପୁଣେରେ ଜିକା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତକାଲି 5 ଜଣ ଗର୍ଭବତୀ ମହିଳା ଏବଂ ଅନ୍ୟ 2 ଜଣ ଜିକା ଭାଇରସ୍ରେ ସଂକ୍ରମିତ ହୋଇଥିବା ସ୍ୱଷ୍ଟ ହୋଇଛି। ପୁଣେରେ ଜିକା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା 72କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ବିହାରର ବୈଶାଳୀ ଜିଲ୍ଲାର ସୁଲତାନପୁରରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଫଳରେ 9 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ 2 ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ଯାଉଥିବା ଗାଡ଼ିଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଫଳରେ ଏହି ଦୁର୍ଘଟଣା ଘଟିଛି। ହାଜିପୁରର ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍ ରାମବାବୁ ଆକାଶବାଣୀକୁ କହିଛନ୍ତି ଏହି ଘଟଣା ଗତକାଲି ରାତି 11 ସମୟରେ ଘଟିଛି, ଯେଉଁ ସମୟରେ ଶ୍ରଦ୍ଧାଳୁମାନେ ତୃତୀୟ ସୋମବାର ଲାଗି ଜଳଲାଗି କରିବା ନିମନ୍ତେ ସୋନପୁରର ବାବା ହରିହରନାଥ ମନ୍ଦିରକୁ ଯାଉଥିଲେ। ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର୍ ଜେଲେନ୍ସ୍କି ଆମେରିକାରେ ନିର୍ମିତ F-16 ଯୁଦ୍ଧ ବିମାନ ତାଙ୍କ ଦେଶକୁ ମିଳିଥିବା କହିଛନ୍ତି। ଏହି ଘୋଷଣା କରି ସେ ଡେନ୍ମାର୍କ, ନେଦରଲ୍ୟାଣ୍ଡ ଏବଂ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ୟୁକ୍ରେନ୍ର ପାଇଲଟ୍ମାନେ ପୂର୍ବରୁ F-16 ଯୁଦ୍ଧ ବିମାନ ବ୍ୟବହାର କରିସାରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତ ଜୁଲାଇ ମାସର ଅନ୍ତିମ ସପ୍ତାହରେ ଆମେରିକା ପକ୍ଷରୁ ୟୁକ୍ରେନ୍କୁ 10 F-16 ଯୁଦ୍ଧ ବିମାନ ଦିଆଯାଇଛି। ଏହି ବିମାନ ୟୁକ୍ରେନ୍ ବାୟୁସେନାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଚେତାବନୀ ଦେଇ କହିଛନ୍ତି ଯଦି ନାଟୋ ସମୂହ ଦେଶ ୟୁକ୍ରେନ୍କୁ ଯୁଦ୍ଧ ବିମାନ ପ୍ରଦାନ କରନ୍ତି, ରୁଷ ନାଟୋ ସମୂହ ଦେଶଗୁଡ଼ିକ ଉପରେ ଆକ୍ରମଣ କରିବା ଉପରେ ବିଚାର କରିବ। ନେପାଳର ପାତନରେ ଭୋଟ ଯାତ୍ରା ଆଜି ସମାରୋହର ସହ ସମ୍ପନ୍ନ ହେଉଛି। କାଠମାଣ୍ଡୁ ଘାଟିରେ ଏହି ଯାତ୍ରାରେ ଭାଗ ନେବା ଲାଗି ହଜାର ହଜାର ସଂଖ୍ୟାର ଲୋକ ଯୋଗ ଦେଇଛନ୍ତି। ଏକ ମାସ ବ୍ୟାପୀ ଚାଲିଥିବା ମଛିନ୍ଦରନାଥ ଯାତ୍ରାର ଶେଷ ଦିନରେ ଭୋଟ ଯାତ୍ରା ସମାରୋହ ଅନୁଷ୍ଠିତ ହୋଇଥାଏ। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟ୍ରୋନି ବ୍ଲିଙ୍କେନ୍ ପଶ୍ଚିମ ଏସିଆର ବୃଦ୍ଧି ପାଉଥିବା ବିବାଦ ମଧ୍ୟରେ ଇରାନ୍ ଏବଂ ହିଜବୁଲାର ସମ୍ଭାବିତ ଆକ୍ରମଣ ପରିପ୍ରେକ୍ଷୀରେ G7 ଦେଶର ବୈଦେଶିକ ମନ୍ତ୍ରୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ହିଜବୁଲ ଏବଂ ହମାସର ପ୍ରମୁଖ ନେତାମାନଙ୍କୁ ହତ୍ୟା କରାଯିବା ପରେ ଆମେରିକା ବିଦେଶ ମନ୍ତ୍ରୀ ଏହି ଚେତାବନୀ ଜାରି କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ଦୁଇଦିନିଆ ସରକାରୀ ଗସ୍ତରେ ଫିଜିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟସଭାର ଶୂନ୍ୟକାଳରେ ଆଜି ଜନକଲ୍ୟାଣ ସମ୍ପର୍କିତ ବିଭିନ୍ନ ସମସ୍ୟା ବିଷୟରେ ହେଲା ଆଲୋଚନା। ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାତ୍ମକ ସଂଘର୍ଷରେ 13 ପୁଲିସ୍କର୍ମୀଙ୍କ ସମେତ 9 ମୃତ। ସୁରକ୍ଷା କାରଣରୁ ଅମରନାଥ ଯାତ୍ରା ଆଜି ପାଇଁ ସ୍ଥଗିତ ଏବଂ ମହାରାଷ୍ଟ୍ରର ପୁଣେରେ ଜିକା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା 72କୁ ବୃଦ୍ଧି। ସମ୍ବାଦ ଶେଷ ହେଲା।